वासुदेवाय श्रीमद्भागवतम दशम स्कंद अड़चालीस अध्याय श्लोक 32 स्त्रीणाम एवं रुदंतीनाम स्त्रीणाम एवं रुदंतीनाम ये भूल है अड़चालीस अध्याय करे 24 अध्याय लिख दीजिए तत्र स्त्रीणाम एवं रुदंतीनाम उदिते सवितरी यथा उदिते सवितरी यथा अक्रूराष्प्रदयामास क्रीता मैत्रादिको रथम क्रीतमैत्रादिको रथम स्त्रीणाम एवं रुदंतीनाम उदिते सवितरीयथा अक्रूराष्प्रदयामास क्रीतमैत्रादिको रथम उदिते सवितरी यथा उदिते सवितरी यथा अक्रूराष्टुदयामास प्रीतमैत्रादिकूरथम् स्त्रीणामेवं रुदन्तीनाम् उदिते सवितरी यथा अक्रूराष्टुदयामास प्रीतमैत्रादिकूरथम् स्त्रीणामेवं रुदन्तीनाम् उदिते सवितरीयथा अक्रूराष्टुदयामास प्रीतमैत्रादिकूरथम् एवं रुदन्तीनाम् उदिते सवितरीयथा अक्रूराष्टुदयामास क्रीतमैत्रादिकूरथम् सदन्व स्त्रीणां स्त्रीमने एवं एपरी रुदंतीनाम जेतेवळे कांदुथिले उदिते उदित सवितरी सूर्य अथ सेतेवळे अक्रूर अक्रूर हृदयमास आरंभ कले कृत अनुष्ठान पूर्वक मैत्र आदिक ତାଙ୍କର ପ୍ରଭାତ ଆରାଧନା ଓ ନିତ୍ୟକର୍ମ ସମୂହ ରଥମ ରଥ
ප්‍රකරණ බා කින්දු ඒ පිළිබඳවරේ ගුණමාන කර කම්මන සත්‍යවි අතුර සුජ්‍ය දේවල් වූ තංකර ප්‍රභාත පුදා අනන්‍ය කර්ම සම සම්පාදන කරි ලොකත දේව ආරම්භ කර දෙලේ ବାବତର କହିଯାଉଛି ଯେ କୌଣସି କୌଣସି ବୈଷ୍ଣବ ଆଚାର୍ଯ୍ୟମାନଙ୍କ ମଧ୍ୟରେ କୃଷ୍ଣଙ୍କୁ ମଥୁରାକୁ ନେଇଯିବା ସମୟରେ ଗୋପୀମାନଙ୍କୁ ଆଶ୍ୱାସନା ନ ଦେଇ ଅକ୍ରୂର ଅପରାଧ କରିଥିଲେ ଆଉ ଏହି ଅପରାଧ ପାଇଁ ପରବର୍ତ୍ତୀ କାଳରେ ଦ୍ୱାରକା ଛାଡ଼ିବାକୁ ବାଧ୍ୟ ହୋଇ ସାମନ୍ତ ସାମନ୍ତମଣି ଘଟଣା ସମୟରେ କୃଷ୍ଣଙ୍କଠାରୁ ବିଚ୍ଛିନ୍ନ ହୋଇଥିଲେ ସେହି ସମୟରେ ଅକ୍ରୂର ବାରଣାସୀରେ ଏକ ଅସମ୍ମାନଜନକ ବାସସ୍ଥାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ ଅନ୍ୟଦିଗରୁ ମାତା ଯଶୋଦା ଓ ବୃନ୍ଦାବନରେ ଅନ୍ୟାନ୍ୟ ଅଧିବାସୀମାନେ ଗୋପୀମାନଙ୍କ ପରି କାନ୍ଦି ନଥିଲେ କାରଣ ସେମାନେ ଆନ୍ତରିକ ଭାବେ ବିଶ୍ୱାସ କରୁଥିଲେ ଯେ କୃଷ୍ଣ କିଛି ଦିନ ମଧ୍ୟରେ ଫେରିଆସିବେ ମମ ସଦ୍ଭକ୍ତମାନେ ମଣିପୁର ଭଗବାନ ଶବ୍ଦାଣୀ ଆଜିର ଏଇ ଦଶମ ସ୍କନ୍ଦ ଅନୁଚାଳିତ ଅଧ୍ୟାୟ ଅଧ୍ୟାୟ ଶେଷ କହୁଛନ୍ତି ଯେ ଅକ୍ରୂରଙ୍କର ବିଷ୍ଣୁ ଲୋକ ଦର୍ଶନ ଅକ୍ରୂର ଯାଉଛନ୍ତି ରାମକୃଷ୍ଣ କୃଷ୍ଣ ବଳରାମଙ୍କୁ ନେଇକରି ଲକ୍ଷ୍ୟ ଯିବେ ଗତ ଆତ୍ମକୋଷ କରିବାକୁ କହିଥିଲା ଯେ ବିଷ୍ଣୁଜ ଲଜ୍ଜା ଋତୁ ସ୍ମା ସୁସ୍ୱର ଯେତେବେଳେ ଗୋପୀମାନେ ଜାଣିଲେ ଯେ କୃଷ୍ଣ ବଳରାମ ମଥୁରାକୁ ଚାଲିଯିବେ ତେଣୁ ସେ ସବୁ ଲଜ୍ଜା ଇତ୍ୟାଦି ତ୍ୟାଗ କରି ବହୁତ ଜୋରରେ ରୋଗନ କରୁଥିଲେ କ'ଣ ରୋଗନ କରୁଥିଲେ ନା ଗୋବିନ୍ଦ ଦାମ ଦରମା ହୁଅନ୍ତି ଗୋବିନ୍ଦ ଦାମଙ୍କର ମାଧବତୀ କହିବାର ଉଦ୍ଦେଶ୍ୟ ହେଉଛି ଆଚାର୍ଯ୍ୟମାନେ କହନ୍ତି ଯେ ଗୋବିନ୍ଦ କହିବାର ଉଦ୍ଦେଶ୍ୟ ହେଉଛି ଗୋ ଅର୍ଥାଂ ସବୁ ଜାଣିଲେ ଗାଧୀ ଏବଂ ଗୋ ମଠ ଗୋ ଗୋର ଶବ୍ଦର ଅର୍ଥ ମଧ୍ୟ ହେଉଛି କ'ଣ ନା ଇନ୍ଦ୍ରିୟମାନେ ଆମକୁ ଇନ୍ଦ୍ରିୟମାନେ ମଧ୍ୟ ଗୋ ବୋଲି କୁହାଯାଉଛି ତେଣୁ ଗୋପୀମାନେ ଗୋବିନ୍ଦ କହିବାର ଭାବ ହେଉଛି ତାଙ୍କର ଯେ ଆମର ମନରୂପକ ଗାଧୀ ଆପଣଙ୍କର ମନରୂପକ ବୃଷଭ ସହିତ ମିଳିତ ହେବା ପାଇଁ ଆମେ ପ୍ରାର୍ଥନା କରୁଛୁ ତେଣୁ ଆପଣ ଯଦି ନ ଆସିବେ ତାହେଲେ ଆମେ ମୃତ୍ୟୁବରଣ କରିବୁ ବୀର ଦଶାର ଦଶମ ଦଶା ମୃତ୍ୟୁ ସେ ମୃତ୍ୟୁକୁ ଆମେ ପ୍ରାପ୍ତ ହେବୁ ଗୋବିନ୍ଦ ଶବ୍ଦର ଅର୍ଥ ହେଉଛି ଆଚାର ଟିକା କରୁଛନ୍ତି ଦାମୋଦର କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଦାମୋଦର କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନଙ୍କୁ ଦାମରେ ବନ୍ଧନ କରିଥିଲେ ଭଗବାନ ଉଦରକୁ ଯେତେବେଳେ ଭଗବାନ ତିନି ବର୍ଷ ରହିଥିଲେ ଏଲିରାଣୀ ମା ଦଶରା କୃଷ୍ଣଙ୍କୁ ବାନ୍ଧିଥିଲେ ଗୋଟେ ଦାମୋଦର ଲୀଳା ଏ ଯେଉଁ ରହିଛି ଆମର ଦୀପାବଳି ଦିନ ଏଇ ଲୀଳା କରିଥିଲା ତେଣୁ ଆମେ କାର୍ତ୍ତିକ ମାସ ସାରା ଏ ଦାମୋଦର ଶ୍ଳୋକ ପାଠ କରନ୍ତି ନମାମିଶ୍ୱରଂ ସଚିଦାନନ୍ଦ ରୂପଂ ଲସତୁଣ୍ଡଳଂ ଗୋକୁଳେ ବିରାଜମାନଂ ନମାମିଶ୍ୱରଂ ଯୋଗେ પાંજરો તમારે તેણો એ ભગવાનનું પાણી દીને દામોદર તેણુ જદી તમે ન આસીવો ત્યારે તમારો બા મૃત્યુવરણ કરી દામોદર સુંદર અર્થ હોય છે એટલા ભાવ હોય છે એટલા ગોવિંદ દામોદર માધવ સુંદર અર્થ હોય કોણ ભાવ પતિ સ્વામી તેણુ કૃષ્ણ તાંકર સ્વામી નુહંતુ ભગવાન ସେ ରସ ହଉଛି କି ରସ ନା ଜୟ ଜୟ ଜଳ ରସ ସ୍ୱର୍ଗରସ ତାର ପରକୀୟ ଭାବେ ଯାହା ବଜେତ ପ୍ରକାର ସ୍ତ୍ରୀମାନେ ଏମାନେ ପର ଗୋପମାନଙ୍କ ସ୍ତ୍ରୀ କୃଷ୍ଣଙ୍କର ସ୍ତ୍ରୀ ନୁହନ୍ତି ତେଣୁ ଭଗବାନ ସେ ରସକୁ ଆସ୍ୱାଦନ କରୁଥିଲେ ପରକୀୟ ଭାବ ରସ ଏଇଟାକୁ ଆମେ ବୁଝିପାରିବା ନାହିଁ ବହୁତ ସେଇଟା ହେଉଛି ନିନ୍ଦନୀୟ ସେଥିପାଇଁ ଏହି ପ୍ରସଙ୍ଗ ପଚାରିଥିଲେ ପରିଜିତ ମହାରାଜ ପଚାରିଥିଲେ ଭକ୍ତମାନେ ଭଗବାନଙ୍କ ଲୀଳାକୁ ବହୁତ ଆନନ୍ଦରେ ଗାନ କରନ୍ତି କୃଷ୍ଣ କବିରାଜ ଗୋସ୍ୱାମୀ ଯିଏ ଚୈତନ୍ୟ ଚରିତ୍ରାମୃତ ରଚନା କରିଛନ୍ତି ସେ ଏଇଟା ଗାନ କରୁଛନ୍ତି ଜୟ ଜୟ ଜଳରସ ସର୍ବରସ ସାର ଯେତେ ଭଗବାନଙ୍କର ସବୁ ରସ ରହିଛନ୍ତି ରସ ବୈଷ ସବୁ କିଛି ରସର ସେ ହେଉଛନ୍ତି ଆଧାର ଏବଂ ସେ ରସ ଭିତରେ ଶ୍ରେଷ୍ଠ ରସ ହେଉଛି ଜୟ ଜୟ ଜଳରସ ସର୍ବରସ ସର୍ବ ସମସ୍ତ ରସର ସାର ହେଉଛି ଏଇଟା ପରକୀୟ ଭାବେ ଯାହା ଭଜତେ ପ୍ରଜା ପରକୀୟ ରସ ନିଜ ସ୍ତ୍ରୀ ସହିତ ସମ୍ବନ୍ଧରେ ଯେଉଁ ରସ ରହିଛି ପର ସ୍ତ୍ରୀ ସହିତ ସମ୍ବନ୍ଧରେ ତାଠୁ ଉନ୍ନତ ରସ ରହିଛି ବୋଲି ଏଇଟା କୁହାଯାଉଛି କିନ୍ତୁ ଏଇଟା ଆମର ଭକ୍ତ ଜଗତରେ ଜଣେ ଶୁଣିବାମାନେ ଏଇଟା କହିବା ସାଧାରଣ ବ୍ୟକ୍ତିର କଥା ଆମର ସମାଜରେ ମଧ୍ୟ ଏଇଟା ଦଣ୍ଡନୀୟ ସରକାରଙ୍କ ଦ୍ୱାରା ଏଇଟା ଦଣ୍ଡନୀୟ କିନ୍ତୁ ଭଗବାନ ଏସବୁ କରୁଛନ୍ତି ଏଇଟା ଦଣ୍ଡ କ'ଣ କରାଯିବ ତାଙ୍କୁ ପୂଜା କରାଯାଏ ତାଙ୍କୁ ପ୍ରାର୍ଥନା କରାଯାଏ ପ୍ରଭୁ ଆପଣ ସୁନ୍ଦର ଭାବରେ ପରକୀୟ ରସ କରିଛନ୍ତି କିନ୍ତୁ ପରୀକ୍ଷିତ ମହାରାଜ ପରୀକ୍ଷିତ ମହାରାଜ ଜାଣନ୍ତି ଭଗବାନଙ୍କର ଏ କ୍ରୀଡ଼ାକୁ ଭଗବାନଙ୍କ ପ୍ରତି ଜାଣନ୍ତି କିନ୍ତୁ ସେଠି ଯେଉଁମାନେ ଉପସ୍ଥିତ ଥିଲେ 60,000 ମହିଳାମାନେ ଉପସ୍ଥିତ ଥିଲେ ତାଙ୍କ ମଧ୍ୟ ସମସ୍ତେ ଏତେ ଉନ୍ନତ ଶ୍ରେଣୀ ନଥିଲେ ତେଣୁ ସେ ଏହି ପ୍ରଶ୍ନଟି ପଚାରିଥିଲେ ପରକୀୟ ଭାବେ କାହିଁକି ସେ ଏ ଲୀଳା କଲେ ସେ ତ ଧର୍ମ ସ୍ଥାପନ କରିବା ପାଇଁ ଆସିଛନ୍ତି ସେ ଏଭଳି ଭାବରେ ନିନ୍ଦନୀୟ ଯୁଗ ସିଏ ତ ଆମ ଧର୍ମ କାହିଁକି ସେ ନିନ୍ଦନୀୟ କାର୍ଯ୍ୟ କଲେ ନିଶ୍ଚିତ ଭାବରେ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି ଏଇଭଳିଆ ପ୍ରଶ୍ନ ପଚାରିଥିଲେ ତେଣୁ ଜଣେ ଭକ୍ତ ନହେଲେ ଏଇଟା ବୁଝିପାରିବ ନାହିଁ ତେଣୁ ଗୋପୀମାନେ ସେଇଟାକୁ ଆସ୍ୱାଦନ କରୁଛନ୍ତି ଭଗବାନଙ୍କ ସହିତ ରସ ପରକୀୟ ରସ ସେଇଟାକୁ ଆସ୍ୱାଦନ କରୁଛନ୍ତି ତେଣୁ ମା ମାଧବ ଅର୍ଥ ହେଉଛି ଭଗବାନ ତାଙ୍କର ସ୍ୱାମୀ ନୁହନ୍ତି କିନ୍ତୁ ସେ ହେଉଛନ୍ତି ତାଙ୍କର ସ୍ୱାମୀ ହେଉଛନ୍ତି ଅନ୍ୟମାନେ ତେଣୁ ତମେ ଆମର ସ୍ୱାମୀ ନୁହଁ ମାଧବ ତେଣୁ ତମେ ଯଦି ଆମର ସ୍ୱାମୀ ହେଇଥାନ୍ତେ ତାହେଲେ ଆମେ ତାଙ୍କୁ ମୃତ୍ୟୁ ପ୍ରଦାନ କରିଥିଲେ ଆମେ ଚଳିଥାନ୍ତୁ ଯେତେବେଳେ ସ୍ୱାମୀ ମୃତ୍ୟୁବରଣ କରୁଛନ୍ତି ସେତେବେଳେ ସ୍ତ୍ରୀ ମଧ୍ୟ ସତୀଦାହ କରୁଛନ୍ତି କିନ୍ତୁ ଯେହେତୁ ତମେ ଆମର ସ୍ୱାମୀ ନୁହଁ ତେଣୁ ଏଭଳି ଭାବରେ ଆମକୁ ମୃତ୍ୟୁ ପ୍ରଦାନ କରିବାଟା ଏଇଟା ଠିକ୍ ନୁହଁ ପ୍ରଦାନ କରିବା ଏଇଟା ଠିକ୍ ନୁହଁ ଏଇଭଳି ଭାବରେ କ୍ରନ୍ଦନ କରୁଛନ୍ତି ଗୋବିନ୍ଦ ଦାମ ପରମା ବିକ୍ରେତୁ କାମ ଚିଳଗୋପକନ୍ୟା ବିକ୍ରେତୁ କାମ ଚିଳଗୋପକନ୍ୟା ବିଲମଙ୍ଗଳ ଠାକୁର ତାଙ୍କର ସଂକ୍ରମଣ ଏଇ ସଙ୍ଗୀତ ସବୁ ଗାନ କରିଛନ୍ତି ଗୋବିନ୍ଦ ଦାମୋଦର ମହାଦେବ ତେଣୁ ମଦନ ମୋହନ ବାବୁ ସେଠାରେ ପଚାରିଥିଲେ ସେ ପ୍ରଶ୍ନ କାହିଁକି ଗୋପୀମାନଙ୍କୁ ଯାଉଥିଲେ ବୃନ୍ଦାବନ ମଥୁରାକୁ ଯାଉଥିଲେ ତାହେଲେ ସେ କାହିଁକି ଏତେ ରୋଦନ କରୁଛନ୍ତି ସେ ମଥୁରାକୁ ଯିବେ ଭଗବାନ ଦର୍ଶନ କରିବେ ତାହେଲେ କ'ଣ ପାଇଁ ରୋଦନ କରୁଛନ୍ତି ଯାହ ଏଇଭଳି ଭାବରେ ସ୍ତ୍ରୀମାନେ ସ୍ତ୍ରୀ ନାମ ଏବଂ ରୋଦନ୍ତୀ ନାମ ଏଇଭଳିଆ ରୋଜନ କରୁଛନ୍ତି
ऋणा एवं उदंती ना
साधारणत जो स्त्री लोक बड़ा स्त्री लोक मान को अबड़ा भी कह जाए कि अबड़ा हेले भी जिते बड़ ये बड़वान व्यक्ति द्वारा परास्त हो जाए
इला भगवान कौन माँ देवती को तृतीय स्कंद
बड़ में पश्य माया
मोर मायार बड़ मोर भगवान को मन मत छाड़ भगवान के बड़ा चिंता कर मायार बड़ देख
बड़ में पश्य माया स्त्री मया जैनो दृशा
स्त्री रूपा जो भगवान माया आंकर बड़ देख माँ को कौन करवा कपड़े
ये जैन दिशा ये कि समस्त देश समस्त लोक को जय कर जैन दिशा से मध्य
जा करोति पराक्रांतम
ब्रुवि जुम्बेण केवल से अबड़ा मान कर जो ब्रुवि जुम्भ अथवा जो भ्रुकुंज द्वारा से माने पाद पद्मे पतित पदाक्रांत जहाँ करते पदाक्रांत ध्रुवि चुंबेण केवल
तेणु स्त्री लोक मानते जो अबड़ा कहते बड़ के अबड़ा मान बड़ी आने बड़ा बलवान कथा कौन कह
तेणु स्त्री लोक मान बड़ हो रोदन
क्रंदन होती स्त्री लोक
छोट पिला स्त्री लोक मान बड़ हो क्रंदन
चाणक्य
तेणु जड़े स्त्री लोक क्रंदन कर समस्त साधारण प्रति मानते
करुण भाव आस कौन से क्रंदन कर पचारे
चेस्टा कर
अक्रूर ये गोटे अद्भुत कथा है
स्त्री नाम एवं रुदंती नाम उदित सरितो यथा
सकाल हो जाए सविता सूर्य उदय हो जाए
सूर्य उदय मैंने
भगवान रूप सूर्य अस्त हो ये सूर्य जो सूर्य चक्षु से सविता सकाल ग्रहण ये सविता होती कहा भगवान चक्षु चक्षु से सविता सकाल ग्रहण राजा जिते ग्रह अच्छा समस्त ग्रह मान राजा सूर्य सकाल ग्रहण राजा समस्त सूर्यमती अशेष तेजा सूर्यंकर अशेष तेज रही शेष हम ना अशेष तेज
जस्या मैया भवती समृत काल चक्र जहाँ का आज्ञा ये जो चक्र रही काल चक्र से चक्र से भ्रमण कर वैज्ञानिक मत सूर्य स्थिर रही पृथ्वी भ्रमण करते कि शास्त्र अनुसार सूर्य मत भ्रमण कर
वैज्ञानिक मत पर वैज्ञानिक परिवर्तन हो किंतु शास्त्र परिवर्तन हुए ना शास्त्र यदि परिवर्तन हम तेटा न सकाल नियमता जब नष्ट करता
यदि शास्त्र को परिवर्तन करवा तार अर्थ नष्ट तार
मत नष्ट तार अर्थ को ना नष्ट तार अर्थ
तेणु ये जो सूर्य सूर्य उदित सरते रथ उदित बर्तमान सूर्य उदय होती जहाँ चक्षुरूपक सूर्य उदय होती किंतु विमान चक्षुरूपक सूर्य ये अस्त हो
कारण भगवान जो सूर्य पूर्व दिग उदय होती पश्चिम दिग अस्त होती भाव में कृष्ण रूप सूर्य से मथुरा वृंदावन पूर्व दिग मथुरा वृंदावन पूर्व दिग भारत पूर्व दिगे अवस्थित ये उदय ही भगवान बर्तमान अस्त हो द्वारका जीवे जमी सूर्य पूर्व दिग उदय ही पश्चिम दिग अस्त होती भाव में ये वृंदावन बर्तमान सूर्य जो उदय होती उदित सवित अर्थ भगवान कृष्ण रूप सूर्य बर्तमान अस्त ये गोपी मान वीर भाव से प्रश्न पचार भागवत आरंभ में नवीसारण्य जो रही चौनकागी ऋषि
88,000 ଋଷି ସନକ ଋଷିଙ୍କର ସନକ ହେଉଛନ୍ତି ଭୃଗୁମୁନିଙ୍କ ପୁତ୍ର। ତେଣୁ ସେ ପ୍ରଶ୍ନ ପଚାରିଛନ୍ତି ଭୃଗୁନନ୍ଦନ ଯେ କୃଷ୍ଣ ସ୍ୱଧାମ କରତେ ଧର୍ମ ଜ୍ଞାନ ଜିନିଷ ସେ ପ୍ରଶ୍ନଟା ଏ ଉତ୍ତର ଏଇଟା ହେଉଛି ପ୍ରଶ୍ନ ହେଉଛି ଦୁଇ ଯୋଗେଶ୍ୱର କୃଷ୍ଣ ବ୍ରହ୍ମଣୀ ଧର୍ମ ବ୍ରହ୍ମଣି ସ୍ୱାକାଶା ଅଧ୍ୟ ପିଢ଼ି ଧର୍ମ କମ୍ ଶରଣ ଗତ ଏ ଯୋଗେଶ୍ୱର ବା ଏ ବ୍ରହ୍ମଣ ସିଦ୍ଧ ଗୋସ୍ୱାମୀ ଆପଣ କୁହନ୍ତୁ ଦୁଇ ଯୋଗେଶ୍ୱର କୃଷ୍ଣ ଯୋଗେଶ୍ୱର କୃଷ୍ଣ ଯେହେତୁ ଯୋଗେଶ୍ୱର ସମସ୍ତ ଯୋଗର ସେ ହେଉଛନ୍ତି ଈଶ୍ୱର ସମସ୍ତ ଯୋଗର ସେ ହେଉଛନ୍ତି ମାଲିକ ବ୍ରହ୍ମଣୀ ଧର୍ମ ବ୍ରହ୍ମଣୀ ବ୍ରହ୍ମଣୀ ଧର୍ମ ବ୍ରହ୍ମଣୀ ଧର୍ମ ଧର୍ମର ରକ୍ଷା କରୁ ସେ ଧର୍ମକୁ ରକ୍ଷା କରନ୍ତି ଧର୍ମ ସଂସ୍ଥାପନାର୍ଥାୟ ଭଗବାନ ଯେମିତି ଭଗବାନ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି ତାର ସ୍ୱକାସ୍ଥା ଅଧୁ ପେଦେ ବର୍ତ୍ତମାନ ସେ ସେଇ ଧର୍ମକୁ ରହିଲେ ଧର୍ମଙ୍କ ଶରଣଗତ ଭଗବାନ ଚାଲିଲେ ତାଙ୍କ ଧାମକୁ ତେଣୁ ସେ ପ୍ରଶ୍ନର ଉତ୍ତରର ଉତ୍ତରରେ ଗୋସ୍ୱାମୀ ପ୍ରଥମ ସଂଘ ତୃତୀୟ ଅଧ୍ୟାୟରେ ଏ ଉତ୍ତରଟି ଦେଇଛନ୍ତି କୃଷ୍ଣ ସ୍ୱଧାମ କବତେ ଧର୍ମ ଜ୍ଞାନ ଗୁଣିତ କଳୌ ନଷ୍ଟ ଦୋଷା ଏସ ପୁରାଣାର୍ଥ ଗୁଣବିତ ଭଗବାନ ଯେଉଁ ଚାଲିଯାଇଛନ୍ତି ନିଜ ଧାମକୁ ଚାଲିଯାଉଛନ୍ତି ଚାଲିଯାଇଛନ୍ତି ଧର୍ମ ଜ୍ଞାନ ଇତ୍ୟାଦି ସମସ୍ତ ଐଶ୍ୱର୍ଯ୍ୟ ସହିତ ଚାଲିଯାଉଛନ୍ତି ଭଗବାନ ତେଣୁ କଳୌ ନଷ୍ଟ ଦୋଷା କଳିରେ କଳିକାଳରେ ଲୋକମାନେ ଅନ୍ଧ ଜାଣିପାରିବେ ନାହିଁ ପ୍ରକୃତ ପଥ କେଉଁଟା ପ୍ରକୃତ ଦିଶା କେଉଁଟା କେଉଁ ଦିଗ କେଉଁଥିରେ ଜାଣିବା କଥା କ ପନ୍ଥା କେଉଁ କେଉଁ ରାସ୍ତାରେ ଆମେ ଯିବା କଥା ଏଇଟା ବି ଜାଣିପାରିବେ କାରଣ ଅନ୍ଧକାର ଖାଇଯାଇଛି କଳୌ ନଷ୍ଟ ଦିଶା ବେଶ ପୁରାଣକୁ ଋଣଦିତ ତେଣୁ ଏଇ ଭାଗବତ ରୂପକ ପୁରାଣ ଇଏ ହେଉଛନ୍ତି ଅର୍ପ ବା ସୂର୍ଯ୍ୟ ଏ ଉଦୟ ହେଉଛନ୍ତି ତେଣୁ ଭାଗବତ ରୂପକ ପୁରାଣ ରୂପକ ସୂର୍ଯ୍ୟରେ ଭାଗବତ ପୁରାଣ ରୂପକ ସୂର୍ଯ୍ୟରେ ଯେଉଁମାନେ ଆଶ୍ରୟ ନେବେ ସେମାନେ ଜାଣିପାରିବେ କେଉଁପଟେ କେଉଁ ପନ୍ଥା କେଉଁ ପନ୍ଥାରେ ଯିବା କଥା କଳୌଦ୍ୟ ଧରି କୀର୍ତ୍ତନା କଳିଯୁଗରେ ଭଗବାନ ନାମ କୀର୍ତ୍ତନ ମାଧ୍ୟମରେ ଇଏ ହେଉଛି ପନ୍ଥା ତେଣୁ କଳିଯୁଗର ପନ୍ଥା ଲୋକମାନେ ଜାଣିପାରିବେ ନାହିଁ କାହିଁକି ନା ଭଗବାନ ଚାଲିଯାଇଛନ୍ତି ଧର୍ମ ଜ୍ଞାନ ଇତ୍ୟାଦି ସମସ୍ତ ଐଶ୍ୱର୍ଯ୍ୟ ଚାଲିଯାଇଛନ୍ତି କିନ୍ତୁ ଯେଉଁମାନେ ସେଇଥିପାଇଁ ଭଗବାନ ଏଇ ଭାଗବତ ପୁରାଣରେ ଆବିର୍ଭାବ ହୋଇଛନ୍ତି ଭଗବାନ ଯଦିଓ ଅସ୍ତ ହୋଇଗଲେ 5,000 ବର୍ଷ ତଳେ ଅସ୍ତ ହୋଇଯାଇଛନ୍ତି 5,500 ବର୍ଷ ତଳେ ଭଗବାନ ଏମିତି ଧରଧାମକୁ ତ୍ୟାଗ କରି ଚାଲିଯାଇଛନ୍ତି ତାଙ୍କ ଧାମକୁ ନିଜ ଧାମକୁ କିନ୍ତୁ ସେ ଏଇ ଭାଗବତ ପୁରାଣରେ ଆବିର୍ଭାବ ହୋଇଛନ୍ତି ଏଇ ପୁରାଣ ସୂର୍ଯ୍ୟରେ ବର୍ତ୍ତମାନ ଆବିର୍ଭାବ ହୋଇଛନ୍ତି ତେଣୁ ଯେଉଁମାନେ ଏଇ ଭାଗବତ ପୁରାଣର ଆଶ୍ରୟ ନେବେ ସେମାନେ ଜାଣିପାରିବେ ଧର୍ମର ରାସ୍ତାକୁ ଜାଣିପାରିବେ ଯେଉଁମାନେ ଭାଗବତ ପୁରାଣର ଆଶ୍ରୟ ନେବେ ନାହିଁ ଯେତେ ପୁରାଣ ଅଛନ୍ତି ଯେତେ ବେଦ ପଢ଼ନ୍ତୁ ଯେତେ ଉପନିଷଦ ପଢ଼ନ୍ତୁ ଯେତେ ଅନ୍ୟ ପୁରାଣ ସବୁ ପଢ଼ନ୍ତୁ କିନ୍ତୁ ସେମାନେ ଏ ପନ୍ଥାକୁ ଜାଣିପାରିବେ ନାହିଁ କଳୌ ନଷ୍ଟ କଳିଯୁଗରେ ଅନ୍ଧକାର ଖାଇଯାଇଛି ସବୁଆଡ଼େ ତେଣୁ ଭଗବାନ ଏଇ ଭାଗବତ ରୂପ ପୁରାଣ ରୂପ ସୂର୍ଯ୍ୟରେ ଆବିର୍ଭାବ ହେଉଛନ୍ତି ତେଣୁ ଯେଉଁମାନେ ଏଇ ଭାଗବତ ପୁରାଣ ପାଠ କରିବେ ଭାଗବତ ପୁରାଣର ଆଶ୍ରୟ ନେବେ ମଲିକ ବନ୍ଧୁ ମତ ସଙ୍ଗୀ ମତ ଗୁରୁ ମତ ମହାଧନ ମତ ନିଷ୍କାର୍କ ମତ ଭାଗ୍ୟ ମଦାନ ମନସ୍ତୁତି ସନାତନ ଗୋସ୍ୱାମୀ ଏହିଭଳି ଭାବରେ ସ୍ତୁତି କରିଛନ୍ତି ଭାଗବତ ସାଧୁ ସାଧୁତାଦାରୀ ଅତି ନିଚୋ ତଦାଗର ମହାନାମଦାଦେବ ନାମ ପ୍ରେରଣା ଭିଓସ୍ପୁର ପ୍ରାର୍ଥନା କରୁଛନ୍ତି ସନାତନ ଗୋସ୍ୱାମୀ ଶ୍ରୀ ଗୌରବ ଗୋସ୍ୱାମୀ ମହାରାଜ କହୁଥିଲେ ସନାତନ ଗୋସ୍ୱାମୀ ତ ଛୋଟ ପିଲା ଥିଲେ ବେଶୀ ବୟସ୍କ ହୋଇନଥିଲା ସେତେବେଳେ ଜଣେ ଆଣିକି ସେ ଭାଗବତ ପୁରାଣକୁ ଦେଇଥିଲେ ପ୍ରଦାନ କରିଥିଲେ ସାଧୁ ଶାସ୍ତ୍ର କୃପା ରହିଥିଲେ ସାଧୁଶାସ୍ତ୍ର ଉପାୟ ଯଦି କୃଷ୍ଣଙ୍କ ହଏ ସେଇ ଜୀବ ନିଷ୍ଠାରେ ମାୟା ତାହାରେ ଛାଡ଼ ସାଧୁଙ୍କର କୃପା ଯେମିତି ରହିଛି ଶାସ୍ତ୍ରଙ୍କର କୃପା ମଧ୍ୟ ସେଇଭଳିଆ ରହିଛି शास्त्र प्राप्त हेले शास्त्र सुखा प्राप्त हेले से यही अंधकार मुक्त हे आलोक प्राप्त हे तेणु सनातन गोस्वामी ये भाव स्तुति करती भागवत को मदरिक बंधु मोर एक मात्र बंधु होते आप मोर सांग मत आप सांगी और मोर गुरु मत आप टेन फिलोसफर एंड गाइड भागवत टेन फिलोसफर एंड गाइड मदरिक बंधु मत संगी मत गुरु मत महाधन ये धन अच्छी चेष्ट धन होता पंचम पुरुषार्थ प्रेम प्रेम धन बिना दरिद्र जीवन कहु महाधन प्रेम प्राप्त हो पारे मधिष्कार को मत प्राण करदे मत भाग्य मोर भाग्य बदल देवे मद आनंद मत आनंद प्रदान करेंगे नमस्ते प्रभु आपको नमस्कार कर भागवत असाधु साधु का गाई असाधु व्यक्ति है प्रश्न पचारे भगवान को यदि जो असाधु व्यक्ति केमी भगवान को आराधना कर प्रश्न पचारे पचार असाधु कथा कौन कह दुराचार कथा कौन कह सुराचार अत्यंत दुराचारी व्यक्ति हेले यदि भगवान का भजन करती अतिशय सुदराचार भजते नाम भाग हरे कृष्णा 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 हरे 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 राम 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 ताले भगवान कहते मोर मत हो साधु असाधु साधु रहा दिय कहीं सम्यक व्यवस्थित ओडा ठीक रास्ता से आई जाए सी आज दुराचारी कह ना तेणु भागवत जो मैंने आश्रय ने असाधु साधुता गाए से साधुता प्रदान करेंगे भगवान भागवत तफात ना असाधु साधुता गाए अति नीच कथा कर अति नीच व्यक्ति मैं से बहुत उच्च स्तर को नहीं थे भागवत अति नीच कथा कर महानाम कदा ना केवल मत छाड़ू ना ये प्रार्थना करने को प्रार्थना कर महानाम कदा ना प्रेमणा हृदकंड स्फुर प्रेम मोर हृदकंड स्फुरत हो शास्त्रीय कृपा सनातन गोस्वामी देखी से चारि कुमार सनक सनातन सनातन सनक कुमार जो थे भगवान ज्ञान शक्ति अवतार से जो सनातन गोस्वामी को आसी सीभिया स्तुति कर भागवत को भागवत भगवान भिन्न हमारी जाओ मो कथा अच्छी कि बर्तमान यही भाव में सूर्य उदिते सभी अथ जो बर्तमान सूर्य उदय हो जाती कि साधारण व्यक्ति नुहति भगवान प्रिय क्रूर जो आचार्य जो भक्ति नौटे अंग रही गोटे अंग होती शुणा भगवान स्तुति स्तवन कर बहुत सुंदर स्तुति करवण कीर्तन विष्णु स्मरण पाद स्मरण अर्चना बंधन बंधन आचार्य होती अक्रूर पूर्ण स्तर में दस्यात्र भक्ति भगवती अर्जुन सर्वे गुणी पत्र समाज को चूरा भगवान जो भक्त है सब गुण आज पहुँचे कि अक्रूर ताकर कौन परिवर्तन आसुना कौन चिंता करना स्त्रीणा मेवन रोदन तीना स्त्री लोक मैंने रोदन कर अन्य पुरुष लोक मैंने रोदन करते अलग कथा स्त्रीणा एवं रोदन तीना स्त्री लोक मैंने रोदन करते स्त्री लोक मान बल कि तथापि सवित्री अथ सकाल हो जाती सूर्य उदय हो जाती अक्रूर कौन पर होना अक्रूर रोदन शुणी किसी भाव का मन किसी करुणा उदय होना अक्रूर काम कर सुखदेव गोस्वामी जो कहते अक्रूर शब्द व्यवहार कर अक्रूर क्रूर नुहति जन भक्त केवल क्रूर नहींपर ना निष्ठुर हो पार ना साधारण व्यक्ति निष्ठुर কিন্তু ভক্ত কেবল নিষ্ফল হবে নাই, অক্রূর আছে, কিন্তু ক্রূর ভাবে সে কার্য করছেন। সুদেব গোস্বামীর ভাব হচ্ছে সেটা, সূর্য উদয় হয়ে যাচ্ছে, স্ত্রীণাম রোদন্তি না, স্ত্রীলোকমান রোদন করছেন, পুরুষ লোকমান করছে আলাদা কথা, স্ত্রীলোকমান রোদন করছেন, কিন্তু অক্রূর তাঙ্ক নাম অক্রূর, কিন্তু তাঙ্ক ক্রূরতা কোণী অক্রূরতা আসে না, তাঙ্ক পরিবর্তন কিছু হোক, কিছু কিছু মনে কিছু ভাব উদ্রেক হোক, সে কিন্তু কহবা রোদন করা সে আসবে, কালি কালি ধনু পূজা হব, ধনু পূজা হলে তো পিলা আসবে, কিন্তু অক্রূর সান্ত্বনা দেওয়ার কথা, কিন্তু অক্রূর অক্রূর তাঙ্ক না অভিমান ভাবটা আছে এইটা, আর পূর্বরু সেটা কুহযাই হ্যাঁ, সে রোদন করছেন বা কথা কুলে সব তা ভদ্রা চন্দ্রাবলী রাধারাণী এইভাবে সব মুখ্য গোপীমান সব থাকলে সে সব এইভাবে কথা কুমার চৌদ রু অঠর শ্লোক সব অচ্য প্রশান্ত সব মুখ্য আলোচনা করছেন, তেমন যদিও এই অক্রূর কুল ইয়ে ক্রূর প্রকৃতির অক্রূর নুহ অক্রূর নাটা প্রকৃতি দিয়েছে, যেমনি গোটে পিলা তার নাম দিয়েছি পদ্মলোচন, মা নাম দিয়েছি পদ্মলোচন, কিন্তু দেখলা বেড়ে সে অন্ধ, পদ্মলোচন নাম দিয়েছে, সেইভাবে ডাক্তার নাম কি হল অক্রূর প্রকৃতির ক্রূর নাম দেওয়ার কথা, এইভাবে গোপীমানের ভাব অক্রূরঙ্কর যদি অক্রূর হয়েথান্তে অন্তত তুমি আসি পচারি থাকত কাহি প্রমাণ করছ, গোপী মানে ইয়ে কাগজ তাকে বাবাকে মতো কুহযাচ্ছে, অনেক টিকাকার কুহছেন যশোদা প্রমাণ করুনা, কাহি না তা পূর্ব যে রাত্রে ঘোষণা হয়েছিল নন্দমান ঘোষণা করলে যে তা পরদিন সেটা সব যাবে, তা পরদিন পরশ যে হব গন্তব্য হব গন্তব্য সরকার করে এই ধারণা ছিল সেমানে সেমানে প্রণাম করুনাহ, তেমন বা প্রণাম করতে পারে এতে জনা পড়ুনি, বিশ্রুতে লজ্জা কোণী লজ্জা নাই, পব্লিক প্রণাম করছেন জন যদি লজ্জাকে ত্যাগ না করলে জন প্রণাম করিপার না, ভগবান সামনে নৃত্য করি গীত বলি প্রণাম করি ইয়ে ভাগবত শ্রেষ্ঠ শ্লোক রয়েছেন, মহাপ্রভু সেটা কহিলেন তাঁর গুরু ঈশ্বরপুরী এবং ব্রত স্বক্রিয় নাম কীর্তিয়া জাতাম রাগ দুঃখচিত্ত উচ্চৈ অসত্যাচি রোদিত রোদি গায়ত্রী উন্মাদক মুক্তি লোক বায় এগার স্কন্দ দ্বিতীয় অধ্যায়ে এইসবটি অত্যন্ত মহাপ্রভু নৃত্য করছেন, মহাপ্রভু সেই ভাব গুরু রোদন করে রোদন করছেন গোপী মানে সেই ভাবে মহাপ্রভু কীর্তন করছেন, হরে কৃষ্ণ 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 হরে 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 রাম 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 হরে হরে, ভগবান চক্ষুর্লোত নির্গত চক্ষুর্লোত নির্গত শরীর রোমান রাগ হচ্ছে বীরভাব বীরদশায় ভগবান স্বয়ং ভগবান তাঁর নিজের নাম গ্রহণ করে প্রণাম করে নৃত্য করছেন, তো এইটাকে দেখি কাশীরে যাচ্ছে মহাপ্রভু যাইছে বৃন্দাবন সেই সময় কাশীরে কিছু দিন রয়েছে সেইটি যে রয়েছেন প্রকাশানন্দ সরস্বতী যে কি শঙ্করাচার্যের ধারা আসছেন বহু বেদান্তি বহু বেদান্ত জাঁছেন সব বেদ শাস্ত্র সব জ্ঞান সব জাঁছেন কিন্তু সে বুঝিপার না, ইয়ে তো আমার সম্প্রদায়ের আচার্য এই আমার সম্প্রদায়ের সন্ন্যাস কিন্তু জ্ঞান চর্চা করার কথা বেদান্ত অধ্যয়ন করার কথা ইয়ে কম এগুলো ভাবুক ভাই পাগল ভাই কম নৃত্য করছেন, ইয়ে তো অন্য সম্প্রদায় করিপার অপসম্প্রদায় যে সে ভাবুবে অন্য সম্প্রদায় যে অপসম্প্রদায় তাঁর সম্প্রদায় হচ্ছে ঠিক সম্প্রদায় অপসম্প্রদায় ব্যক্তি নৃত্য করিপার কিন্তু আমার প্রকৃত সম্প্রদায় আমি চিন্তা চিন্তন করা বেদ চিন্তন করা অধ্যয়ন করা সেমান বুঝিপার না, তেমন যা হোক মহাপ্রভু মহাপ্রভু আসছেন এই ভাবকে দেওয়া অভিমান যে ভাব সেই ভাবকে প্রদান করার পর মহাপ্রভু আসছেন, তেমন সে মন মধ্যে চালিয়ে যাচ্ছেন বৃন্দাবন ମୁଣ୍ଡକୁ ଚାଲିଯାଉଛନ୍ତି। ତେଣୁ ତାପରେ ଯେତେବେଳେ ଆସିଲେ ବୃନ୍ଦାବନ ଆସିଲେ, ବୃନ୍ଦାବନ ଯିବା ପୂର୍ବରୁ କି ପରେ ମୋର କ'ଣ କରୁଛି ଘରେ ଭାବୁଛି ଆସିଲା ପରେ ଏସବୁ ପ୍ରକାଶ ସରସ୍ୱତୀ କଥା ହେଇଛି, ବୃନ୍ଦାବନ ଆସିଲା ପରେ ଦେଇଛି ମୁଁ ଗଲାବେଳେ ଯାହା ହେଉ ସେ ଜଣେ ବ୍ରାହ୍ମଣ ସେ ବ୍ୟବସ୍ଥା କଲେ ଯେଉଁ ପ୍ରକାଶ ସରସ୍ୱତୀ ତାଙ୍କର ସମାଜରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ, ମହାପ୍ରଭୁ ଯାଉନଥିଲେ ତାଙ୍କ ପାଖରେ। ତେଣୁ ସେଠି ରହି ମହାପ୍ରଭୁ ଆସିଲେ ବହୁତ ବହୁତ ବଡ଼ ବଡ଼ ସନ୍ନ୍ୟାସୀ ଅଛନ୍ତି, ସବୁ ବହୁତ ଉଜ୍ଜଳ ପ୍ରକାର ଅଛନ୍ତି, ଦଣ୍ଡ ଧାରଣ କରିଛନ୍ତି। କିନ୍ତୁ ଯେଉଁ ନିଜ ସ୍ଥାନରେ ଗୋଟେ ଯେଉଁଠି ସମସ୍ତେ ଗୋଡ଼ ଧୁଅନ୍ତି ମହାପ୍ରଭୁ ଆସି ସେଇଠି ବସିଲେ, ମହାପ୍ରଭୁ ଆସି ସେଇଠି ବସିଲେ। ତେଣୁ ଯାହା ହଉ ମହାପ୍ରଭୁ ସେଇଠି ବସି ନିଜର ଶରୀରର ଅଙ୍ଗ ଯଦି ବିତରଣ କରୁଛନ୍ତି, ଯାହାଙ୍କର ଶରୀରର ଜ୍ୟୋତି କିଭଳି ଦିବି ସୂର୍ଯ୍ୟ ସହସ ଭାବେ ଜୀବନ ଦୃତିତା, ଗୋଟିଏ ସୂର୍ଯ୍ୟ କ'ଣ ଯଦି ହଜାର ସୂର୍ଯ୍ୟ ଏକ ସମୟରେ ଉଦୟ ହେବେ, ଯେଉଁ ଆଲୋକ ଯେଉଁ ପ୍ରଭାବ ସେହି ପ୍ରଭାବ ଭଗବାନଙ୍କର ରହିଛି। ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଦର୍ଶନରେ ଅର୍ଜୁନ ଦର୍ଶନ କରୁଛନ୍ତି, ଯଥା ସନ୍ଧ୍ୟା କହୁଛନ୍ତି ଧୃତରାଷ୍ଟ୍ର ଦିବି ସୂର୍ଯ୍ୟ ସହସ ଭାବେ ଜୀବନ ଦୃତିତା। ତେଣୁ ଭଗବାନ ମହାପ୍ରଭୁ ତାଙ୍କର ଶରୀରରୁ କିରଣ ଉଦ୍ଧାରଣ କଲେ, ପ୍ରକାଶ କଲେ। ତେଣୁ ଇଏ ଯେଉଁ ପ୍ରକାଶ ଆନନ୍ଦ ଥିଲେ, ତାଙ୍କର ପ୍ରକାଶ ଦେଖି ନିଜକୁ କ୍ଷୀଣ ଭାବିଲେ, ଆସିକି ତାଙ୍କର କ୍ଷମା ପ୍ରାର୍ଥନା କଲେ, ଆପଣ ଏଠି କାଇଁ ବସିଛନ୍ତି, ଆପଣ ଆମ ସମ୍ପ୍ରଦାୟ ସନ୍ନ୍ୟାସୀ, ଆପଣ ଆସନ୍ତୁ ଆମ ପାଖରେ ବସନ୍ତୁ, ଆମ ନିଜ ଶରୀର ମୋର ସନ୍ନ୍ୟାସୀ ନାଁ ନାହିଁ, ବ୍ରହ୍ମଚାରୀ ନାଁ ନେଇଛି, ଶ୍ରୀ କୃଷ୍ଣ ଚୈତନ୍ୟ ସନ୍ନ୍ୟାସୀ ନାମ ନେଇନାହାନ୍ତି ମହାପ୍ରଭୁ, ବ୍ରହ୍ମଚାରୀ ନାମ ଗ୍ରହଣ କରିଛନ୍ତି, ଆପଣମାନେ ସନ୍ନ୍ୟାସୀ ବହୁତ ଉଚ୍ଚ ସ୍ତରରେ ଆପଣମାନେ କରୁଛନ୍ତି, ମୁଁ ଟିକେ ଉଚ୍ଚ ସ୍ତରରେ ତଳେ ରହିଛି, ନା ନାହିଁ ଆପଣ ଆସନ୍ତୁ ବସେଇଛନ୍ତି, ଯେଉଁ ଆଲୋଚନା ଚାଲିଛି ବହୁତ ବିରାଟ ପ୍ରସନ୍ନ ହେବ, ସମୟ କମ୍ ଅଛି। ତେଣୁ ଆମେ ଖାଲି ଏତିକି କହିବା, ଏସବୁ ଯେଉଁ ରହିଛି ମହାପ୍ରଭୁ ଏ କଥା କହିଲେ, ପ୍ରକାଶ ସରସ୍ୱତୀ କହୁଛନ୍ତି ତୁମେ ତ ଆମ ସମ୍ପ୍ରଦାୟ ସନ୍ନ୍ୟାସୀ, ତେଣୁ ତମେ ବେଦାନ୍ତ ଅଧ୍ୟୟନ କରିବା କଥା, ବେଦ ଚିନ୍ତନ କରିବା କଥା, ତମେ ଏଇଭଳି କାହିଁ ପାଗଳ ଭଳି ନୃତ୍ୟ କରୁଛ କ'ଣ ପାଇଁ? ନା ମୋର ଗୁରୁ ମୋତେ କହିଲେ, ମୂର୍ଖ ତୁମି, ତୁମର ନାହିଁ ବେଦାନ୍ତ ଅଧିକାର, ତୁମେ ମୂର୍ଖ, ଆପଣମାନେ ପଣ୍ଡିତ ବୋଲି ଆପଣଙ୍କ ଅଧିକାର ରହିଛି, ତୁମେ ମୂର୍ଖ, ତୁମର ବେଦାନ୍ତ ପଢ଼ିବାର ଅଧିକାର ନାହିଁ, ତେଣୁ ତୁମେ ଏଇ ମହାମନ୍ତ୍ରକୁ କୀର୍ତ୍ତନ କର, ମୂର୍ଖ ତୁମି ତୁମର ନାହିଁ ବେଦାନ୍ତ ଅଧିକାର, ତୁମେ କେବଳ ଏଇ ମହାମନ୍ତ୍ରକୁ କୀର୍ତ୍ତନ କର। ନା କୀର୍ତ୍ତନ କରୁଛ ତ ଠିକ୍ ଅଛି, ଏମିତି ନୃତ୍ୟ କାହିଁ କରୁଛ? ନା ମୁଁ ମଧ୍ୟ ଯେତେବେଳେ ଭଗବାନଙ୍କ ନାମ କୀର୍ତ୍ତନ କରୁଛି ମୁଁ ଜାଣିପାରୁନି କ'ଣ ପାଇଁ ମୁଁ କୀର୍ତ୍ତନ କରୁଛି, ତେଣୁ ମୁଁ ଗୁରୁକୁ ପଚାରିଲି କିବା ମନ୍ତ୍ର ଦିଲା ଗୋସାଇଁ କିବା ତାର ବଡ଼, ଜପିଲେ ଜପିଲେ କ'ଣ କରିଲ ପାଗଳ ଗୋସାଇଁ, ଆପଣ କି ମନ୍ତ୍ର ଦେଲେ, ଏଇଟା କ'ଣ ଭୁଲ ମନ୍ତ୍ର ଦେଇଦେଲି, ମୁଁ ପାଗଳ ହେଇଯାଉଛି, ଲୋକ ମହାମନ୍ତ୍ର କୀର୍ତ୍ତନ କଲା ମାନେ ମୁଁ ଆଉ ରହିପାରୁନାହିଁ, ନୃତ୍ୟ କରୁଛି କୀର୍ତ୍ତନ କରୁଛି ରୋଦନ କରୁଛି, ଆପଣ କିଛି ଭୁଲ ମନ୍ତ୍ର ଦେଇଦେଲେ କି? ଇଏ କୃଷ୍ଣ ନାମ ମହାମନ୍ତ୍ରର ଏଇ ତ ପ୍ରଭାବ, ଭଗବାନ ନାମର ଯେଉଁ ପ୍ରଭାବ, ଯେଇ ଜପେ ତାର କୃଷ୍ଣେ ଉପଜାଏ ଭାବ, ଯେଇଟା ଜପ କରନ୍ତି ବା କୀର୍ତ୍ତନ କରନ୍ତି ଭଗବାନ ପାଖରେ ଭାବ ଉପରେ ହୁଏ। ଆଜି ଗୋପୀମାନେ ଯେଉଁଭଳି ଭାବରେ ବିଶ୍ୱଜ ଲଜ୍ଜା କୌଣସି ଲଜ୍ଜାକୁ ତ୍ୟାଗ କରିଦେଇଛନ୍ତି, ରୁଦୁଷ୍ମ ସୁସ୍ୱର ବହୁତ ଉଚ୍ଚ ସ୍ତରରେ ପ୍ରଣାମ କରୁଛନ୍ତି, ଧୀରେ ଧୀରେ ପ୍ରଣାମ କରୁଛ କେହି ଜାଣିନଥାନ୍ତି, କିନ୍ତୁ ଜୋରରେ ପ୍ରଣାମ କରୁଛନ୍ତି, ମାଇକ୍ ଲାଗି ପ୍ରଣାମ କରୁନାହାନ୍ତି, ନିଜେ ଜୋରରେ ପ୍ରଣାମ ସୁସ୍ୱର। ତେଣୁ ମହାପ୍ରଭୁ ତାଙ୍କ ଗୁରୁଦେବ କହିଲେ, ଦେଖ ଏ ଭାଗବତର ଏକ ଶ୍ଳୋକ ଅଛନ୍ତି, ଏ ଭାଗବତର ସାର ହେଉଛି ଏଇଟା କ'ଣ, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ, ଇଏ ଭଗବାନଙ୍କ ଭକ୍ତଙ୍କର ବ୍ରତ ହେଉଛି ଏଇଟା କ'ଣ, ନା ସ୍ୱପ୍ରିୟ ନାମ କୀର୍ତ୍ତିଆ, ପ୍ରିୟ ଭଗବାନଙ୍କ ନାମକୁ କୀର୍ତ୍ତନ କରିବେ, ଏବଂ ବ୍ରତ ସ୍ୱପ୍ରିୟ ନାମ କୀର୍ତ୍ତିଆ, ଯାହାଦାମ ରାଗ ଅନୁରାଗ ରାଗ ହେବ, ଦ୍ରୁତ ଚିତ୍ତ ଉଚ୍ଚେଇ ଚିତ୍ତ ଦ୍ରୁତ ହୋଇଯିବ, ଉଚ୍ଚସ୍ୱରରେ କୀର୍ତ୍ତନ କରିବେ, କେତେବେଳେ ହସିବେ, କେତେବେଳେ ପ୍ରାଣନ କରିବେ, କେତେବେଳେ ରୋଦନ କରିବେ, କେତେବେଳେ ଗଢ଼ିଯିବେ, અસત્યથી રોધિત રોગી ગાયક ઉન્માદ પ્રકૃતિ રોગ ગાય ઉન્માદ કાગળ ઉન્માદ રોગી સી મતે સી ગુજરાત કાગળ એવું આર્ચના ચારિત્ર પ્રકાશન સંસ્કૃતિ સહિત તાપરે સેમાને બુદ્ધિને ତେଣୁ ସେମାନେ ସେ ମହାପ୍ରଭୁଙ୍କର ଧାରାକୁ ଆସିଲେ ସବୁ ତାଙ୍କର ଯେଉଁ ରହିଛି ସେନା ସେ ଯେଉଁ ଚକ୍ରାଚାର୍ଯ୍ୟ ଧାରା ଥିଲେ ସେଇ ବେଦ ଅଧ୍ୟୟନ କରୁଥିଲେ ବେଦାନ୍ତ କୀର୍ତ୍ତନ କରୁଥିଲେ ସେସବୁ ତ୍ୟାଗ କରି ମହାଭାରତ ସମସ୍ତେ କୀର୍ତ୍ତନ କରିବା ଆରମ୍ଭ କଲେ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ବୁଦ୍ଧିମାନଙ୍କୁ ସେଇ ଭାବ ଜାତ ହୋଇଛି ତେଣୁ କିନ୍ତୁ ଅକ୍ରୂରତାର କୌଣସି ମନରେ ପରିବର୍ତ୍ତନ ଆସୁନି କ୍ରୂରବାଣୀ କାର୍ଯ୍ୟ କରୁଛନ୍ତି ଅକ୍ରୂର ତେଣୁ ଅକ୍ରୂର ଚୋଦୟା ମାସ ଅକ୍ରୂର ରଥ ଚାଳନ କରିବା ଆରମ୍ଭ କରିଦେଲେ କୃଷ୍ଣ ବଳରାମ ରଥରେ ବସିଗଲେ ଅକ୍ରୂର ରଥ ଚାଳିବା ଆରମ୍ଭ କରିଦେଲେ କୌଣସି ବୃଦ୍ଧି କରିନାହାନ୍ତି ବୃଦ୍ଧିମାନେ କନ୍ଦନ କରୁଛନ୍ତି ଟିକେ ସାନ୍ତ୍ୱନା ଦେବା କେମିତି କ'ଣ କରିବା ଯଦିଓ ତାଙ୍କର ନାମ ଅକ୍ରୂର କ୍ରୂରବାଣୀ କାର୍ଯ୍ୟ କରୁଛନ୍ତି ତେଣୁ କୃତ ମୈତ୍ରାଧିକ ରଥ ରଥ ଚାଳନ ଆରମ୍ଭ କରିଦେଲେ ମୈତ୍ରାଧିକ କହିଲେ ସକାଳୁ ଯେଉଁ ବହୁ ପଚାରିଛି ପ୍ରଶ୍ନ ମହାପ୍ରଭୁ ପଚାରିଛି ଆମେ ସେଦିନ ଯାଇଥିଲୁ 24 ତାରିଖରେ ଆମେ ଏଠି ସକାଳେ କୃଷ୍ଣ ବଳରାମଙ୍କ ପ୍ରସାଦ ପ୍ରାପ୍ତ ହେଲୁ ଖରାବେଳେ ଅନନ୍ତ ବାସୁଦେବ ପ୍ରସାଦ ପ୍ରାପ୍ତ ହେଲୁ ରାତିରେ ଜଗନ୍ନାଥ ପ୍ରସାଦ ପ୍ରାପ୍ତ ହେଲୁ ଆମର ମୈତ୍ରାଧିକ କୃତ କରିବା ପାଇଁ ଆମେ ସମୟ ନାହିଁ କହୁଛୁ କେଉଁଠି ଯିବା ନାହିଁ ଆମେ ସବୁ କଲୁ ମନ୍ଦିର ମନ୍ଦିର ସବୁ ଯାଉଛୁ ତେଣୁ ଆସିଲା ପରେ ମୈତ୍ରାଧିକ କେତେ କଲୁ ମୈତ୍ରାଧିକ ଦେବତା ମାନେ ମୈତ୍ର ମିତ୍ର ଦେବତା ବାୟୁ ବାୟୁ ଦେବତା ହେଉଛନ୍ତି ମିତ୍ର ତେଣୁ ଏହିଭଳି ଭାବରେ ସକାଳ ସନ୍ଧ୍ୟା ବନ୍ଧନା ସାରି ଅକୁର ତାଙ୍କ ରଥ ଚାଳନା କରୁଛନ୍ତି ଏବଂ କ'ଣ ସ୍ତ୍ରୀମାନେ କ୍ରନ୍ଦନ କରୁଛନ୍ତି ଏହିଭଳି ଭାବରେ ଅକୃର ତାଙ୍କୁ ଚାଲିଦେବେ ଗୋପୀମାନେ ଏଭଳି ଭାବେ ବର୍ଣ୍ଣନ କରୁଛନ୍ତି ସମୟ ଅଛି କି ସେମାନଙ୍କ କଥା ଆଲୋଚନା କରିବା ଯେ କାହିଁକି ଏଇଟା ସେ ପ୍ରଶ୍ନ ଆପଣ ପଚାରିଥିଲେ ଗୋଟେ ପ୍ରଶ୍ନ ସେଇ ପ୍ରଶ୍ନ ପଚାରିଥିଲେ ମଦନ ମୋହନ ପ୍ରଭୁ ଯେ କ'ଣ ପାଇଁ ଗୋପୀମାନେ ଯାଉଛନ୍ତି ମଥୁରାରୁ ବୃନ୍ଦାବନ ଯାଉଛନ୍ତି ତାହେଲେ ସେଠୁ ଯାଇଥାନ୍ତେ ଏଥିପାଇଁ ପ୍ରଶ୍ନ ତାର କ'ଣ ଆବଶ୍ୟକତା ରହିଛି ଯାଇ ସେଠି ଦେଖିଦେଇପାରିବେ ଇଏ ହେଉଛି ବୃନ୍ଦାବନର ଭାବ ଭଗବାନ ମଥୁରାରେ ଦ୍ୱାରକାରେ ପୂର୍ଣ୍ଣ ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନ ସବୁ ପୂର୍ଣ୍ଣତର ବୃନ୍ଦାବନରେ ଭଗବାନଙ୍କ ମାଧୁର୍ଯ୍ୟ ଭାବ ବେଣୁକର ଗୋପବେଶ ବେଣୁକର ବୃନ୍ଦାବନରେ ଭଗବାନଙ୍କ ବଂଶୀ ରହିଛି ବଂଶୀ ବିଭୂଷିତ କରାର ପୀତାମ୍ବରା ତରୁଣବିମ୍ବ କଳା ମଧୁରୋଷ୍ଠା ପୂର୍ଣ୍ଣେନ୍ଦୁ ସୁନ୍ଦର ମୁଖା ଅରବିନ୍ଦ ନେତ୍ରା କୃଷ୍ଣା ପରମ କିମପି ତତ୍ତ୍ୱମ୍ ଅହମ୍ ନ ଜାନି ଗୋପୀମାନଙ୍କର ଭାବ ହେଉଛି ଏଇଟା ମଧୁସୂଦ ସ୍ୱଶୀର୍ବାଦ ଦେଖି ସେଇ କ'ଣ ପ୍ରଜାତିଙ୍କ ଧାରାରେ ଆସୁଛନ୍ତି ସେ ପ୍ରଥମେ ଏଇ ବେଦ ଅଧ୍ୟୟନ କରୁଥିଲେ ବେଦ ଚିନ୍ତା କରୁଥିଲେ ସେ ପ୍ରଥମେ ବ୍ରହ୍ମ ବ୍ରହ୍ମବାଦ ଥିଲେ ବ୍ରହ୍ମ ଶେଷରେ ଚିନ୍ତା କରୁଥିଲେ ଥରେ ଯେତେବେଳେ ଭଗବାନଙ୍କ ଦର୍ଶନ କରିଦେଲେ ବୃନ୍ଦାବନରେ ସେତେବେଳେ ସେ ଫେରିକି ଆସୁଛନ୍ତି ଆଉ ବ୍ରହ୍ମ ଚିନ୍ତନ କରୁନାହାନ୍ତି ସେ ମା ମତେ କୀର୍ତ୍ତନ କରୁଛନ୍ତି ତେଣୁ ତାଙ୍କର ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଇ ପ୍ରଶ୍ନ ପଚାରିଲେ ଆପଣ ତ ବ୍ରହ୍ମ ଚିନ୍ତନ କରୁଥିଲେ ଗୁରୁଦେବ ଏବେ କ'ଣ ଏଭଳି ପାଗଳ ଦେଉଛନ୍ତି ଆଉ ବ୍ରହ୍ମ ଚିନ୍ତନ କରୁନାହାନ୍ତି ତେଣୁ ସେ ଏଇ ପ୍ରଶ୍ନଟି ଉତ୍ତର ଏଇଭଳିଆ ଦେଉଥିଲେ ଗୋପୀମାନଙ୍କ ଭାବ ହେଉଛି ଏଇଟା ଏଇ ଭଗବାନଙ୍କୁ ବୃନ୍ଦାବନରେ କୃଷ୍ଣଙ୍କୁ ଭଗବାନ ବୋଲି ଜାଣନ୍ତି ନାହିଁ ମଥୁରାରେ ଭଗବାନ ବୋଲି ଜାଣନ୍ତି ଦ୍ୱାରକାରେ ଭଗବାନ ବୋଲି ଜାଣନ୍ତି କିନ୍ତୁ ବୃନ୍ଦାବନକୁ ଭଗବାନ ବୋଲି ଜାଣନ୍ତି ନାହିଁ କ'ଣ ଜାଣନ୍ତି ନା ସୁନ୍ଦର ରୂପ ରହିଛି ବଂଶୀ ବିଭୂଷିତ କରା କରରେ ବା ହସ୍ତରେ ବଂଶୀ ଧାରଣ କରିଛନ୍ତି ବୃନ୍ଦାବନେ ବଂଶୀକେ ବଜାଇଲା ବଂଶୀ ବୃନ୍ଦାବନରେ ବାଜୁଛି ଆଉ ପଛରାରେ କି ଦ୍ୱାରକାରେ ବାଜୁ ନାହିଁ ତେଣୁ ଦ୍ୱାରକା ପଛରାରେ ଗଲେ କ'ଣ ହବ ଦଶମ ସମୟ 84 ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ଯାଇ ପହଞ୍ଚନ୍ତି ସେଠି ଦ୍ୱାରକାରେ କ'ଣ କୁରୁକ୍ଷେତ୍ରରେ ବୃନ୍ଦାବନବାସୀ ମାନେ ଯାଇଛନ୍ତି, କୌରବମାନେ ଆସୁଛନ୍ତି, ପାଣ୍ଡବମାନେ ଆସୁଛନ୍ତି, ମୁନି ଋଷିମାନେ ସବୁ ଆସୁଛନ୍ତି, ସେଇଠି ରାଧାରାଣୀ ଭଗବାନ ସବୁ ଆଲୋଚନା ତାଙ୍କର ସବୁ ହୋଇଛନ୍ତି, ସେଇଠି ଭଗବାନ ରହିଛନ୍ତି, ସେଇ ରାଧାରାଣୀ ସେଇଠି ଅଛନ୍ତି, ସେଇ କୃଷ୍ଣ ସେଇଠି ରହିଛନ୍ତି, କିନ୍ତୁ କହୁଛି ନା ଏ ସ୍ଥାନ ଆମେ କଲ ରଖୁଛନ୍ତି ଆପଣ ସେ ବଂଶୀ ମୁଖ କାହିଁ ବଂଶୀ ବିଭୂଷିତ କରା ଆପଣଙ୍କ ହସ୍ତରେ ବଂଶୀ କାହିଁ ନବନୀତ ଆପଣଙ୍କ ଶରୀର ରଙ୍ଗ ରହିଛି, ଶରୀର ରଙ୍ଗ ଚେଞ୍ଜ ହେଉନି, ସେଇଟା ଚେଞ୍ଜ ରହିଛି, ବଂଶୀ ବିଭୂଷିତ କରା ନବନୀତ ବାବା ପୀତାମ୍ବର ଧାରଣ କରିଛନ୍ତି, ଆପଣ ପୀତାମ୍ବର ଧାରଣ କରିଛନ୍ତି, କିନ୍ତୁ ଭୁବନେଶ୍ୱର ଏଠି ରହିଛନ୍ତି ନା, ସେଠି ସେ ରାଧା ବିଷୟରେ ରହିଛନ୍ତି, ହାତୀ ଛତୀ ସବୁ ରହିଛନ୍ତି, ଧରିଛନ୍ତି କ'ଣ ଅସ୍ତ୍ର ସବୁ ଧାରଣ କରିଛନ୍ତି, ଭଗବାନ ଏଠି ଅସ୍ତ୍ର କେଉଁଠି ଧାରଣ କରନ୍ତି ନାହିଁ, ଭଗବାନ ଯଦି ଛଅ ଦିନ ରହିଥିଲେ ପୁତନାର ସ୍ତନ୍ୟପାଙ୍କ ତାକୁ ତାକୁ ମୃତ୍ୟୁ ପ୍ରଦାନ କରିଛନ୍ତି ବା ତାକୁ ଉଦ୍ଧାର କରିଛନ୍ତି, ସେ ଭଗବାନଙ୍କ ରୋଷର ବଳ, ଭଗବାନଙ୍କ ଇଏ ହେଉଛି ମାଧୁର୍ଯ୍ୟ, ଭଗବାନ କୌଣସି ଐଶ୍ୱର୍ଯ୍ୟ ପଦାର୍ଥ ଦେଖି ନାହାନ୍ତି, ଛଅ ଦିନ ରହିଥିଲା ବେଳେ ପୁତନା କେବଳ ତାର ସ୍ତନ୍ୟପାନ କରି ତାକୁ ପ୍ରାଣ ନେଇଯାଇଛନ୍ତି, ଯେ ଭଗବାନଙ୍କ ଓଷ୍ଠର ବଳ ମାଧୁର୍ଯ୍ୟ ବଳ ଏବଂ ଭଗବାନ ମାଧୁର୍ଯ୍ୟ ଯେତେବେଳେ ଭଗବାନ ତ୍ରୈମାସିକା ତିନି ମାସରେ ହେଇଥିଲେ ଶକଟା ପାରୁଥିଲା, ଶକଟାକୁ ଶକଟା ଯୋଗୁଁ ଓଲଟେଇ ଦେଇଥିଲେ, ଏ ଭଗବାନଙ୍କ ଅଙ୍ଗୁଳିର ବଳ ଦେଖାଉଛନ୍ତି, ଛୋଟ ଛୋଟ ପାଦ ସେ ପାଦରେ ଟେକି ଦେଇଛନ୍ତି ପାଦକୁ, ସେ ଏତେ ବିରାଟ ଶବଟା ଓଲଟିଗଲା, ଯେ ତାଙ୍କର ଅଙ୍ଗୁଳିର ବଳ ଭଗବାନ କୌଣସି ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିନାହାନ୍ତି, ସେଠି ମାଧୁର୍ଯ୍ୟ ପ୍ରଦର୍ଶନ କରିଛନ୍ତି, ସେଇଭଳିଆ ଭଗବାନଙ୍କର ତିନି ବର୍ଷ ରହିଥିଲେ, ଭଗବାନ ଏଇ ଯେଉଁ ମା ତାଙ୍କୁ ବାନ୍ଧିଥିଲେ ଦାମୋଦର ଲୀଳା କରିଥିଲେ, ସେହି ସମୟରେ ଭଗବାନ ଯେଉଁ ସେ ଅର୍ଜୁନ ଜାମଣାର୍ଜୁନ ବୃକ୍ଷକୁ ଉପାଡ଼ି ଦେଇଥିଲେ, ହଜାରେ ନା ଦଶ ହଜାର ହାତୀ ତାକୁ ଉପାଡ଼ି ପାରିବେ ନାହିଁ, ଭଗବାନ ସେ ଋତୁଖଳରେ ହଜାରେ ବାଣ୍ଟିଥିବା ସେ ଯେଉଁ ଦୌଡ଼ିରେ ବାନ୍ଧିକି ବନ୍ଧା ହେଇଥିଲେ ଭଗବାନ, ସେଇଥିରେ ତାକୁ ଉପାଡ଼ି ଦେଇଛନ୍ତି, ସେ ଭଗବାନ ଦାମର ବଳ ଦେଖିକି ପ୍ରଦର୍ଶନ କରିଛନ୍ତି, ଭଗବାନ କୌଣସି ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିନାହାନ୍ତି, ଇଏ ହେଉଛି ବୃନ୍ଦାବନର ମାଧୁର୍ଯ୍ୟ, ଯଦି ଐଶ୍ୱର୍ଯ୍ୟ ନଥାଏ ସେଥିପାଇଁ ଭଗବାନ ଜଗନ୍ନାଥ ମନ୍ଦିରରୁ ସିଂହଦ୍ୱାରରୁ ଯାଆନ୍ତି ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି, ଇଏ ହେଉଛି କ'ଣ ଐଶ୍ୱର୍ଯ୍ୟରୁ ମାଧୁର୍ଯ୍ୟ ଭାବ, ଭଗବାନ ସେ ବୃନ୍ଦାବନ ଭାବ ପାଇବା ପାଇଁ ଆସନ୍ତି, ବୃନ୍ଦାବନକୁ ଆସନ୍ତି ବା ଗୁଣ୍ଡିଚା ମନ୍ଦିରକୁ ଆସନ୍ତି, ରଥଯାତ୍ରାର ଉଦ୍ଦେଶ୍ୟ ହେଉଛି ଏଇଟା, ଯଦିଓ କୁରୁକ୍ଷେତ୍ରରେ ଗୋପୀମାନେ ଦେଖା ହେଇଥିଲେ, ଭଗବାନ ଥିଲେ ତାଙ୍କ ସହ ଦେଖା ଆଲୋଚନା ସବୁ ହେଇଛି, କିନ୍ତୁ ସେଟାକୁ ନେଇଯାଇଛନ୍ତି ରଥରେ ବସିକି ନେଇଯାଇଛନ୍ତି, ବୃନ୍ଦାବନ ଯେଉଁ ଭାବ ବୃନ୍ଦାବନର ଭାବ, ଭଗବାନ ବୃନ୍ଦାବନରେ ପୂର୍ଣ୍ଣତମ, କିନ୍ତୁ ମହାପ୍ରଭୁ କହିଲେ ଯେ ଆରାଧ୍ୟ ଭଗବାନ ବ୍ରଜେଶ କନୟ, ବ୍ରଜେଶ କନୟ ନନ୍ଦନନ୍ଦନ ହେଉଛନ୍ତି ଶ୍ରେଷ୍ଠ ଭଗବାନ, ତେଣୁ ବୃନ୍ଦାବନର ଯେଉଁ ଭାବ ବଂଶୀ ବିଭୂଷିତ କରା ତାଙ୍କ ନୀର ଭାବ ପୀତାମ୍ବରା ଅରୁଣ ବିମ୍ବ ଫଳା ଅଷ୍ଟା ଭଗବାନ ସୁନ୍ଦର ଅଧର ଅଧର ଅଷ୍ଟା ରହିଛି, ଯେଉଁଥିରେ ଭଗବାନ ନାଚନା କରୁଛନ୍ତି, ଏବଂ ଏହିଭଳି ଭାବରେ କୃଷ୍ଣ ପରମ କିମ୍ବି ତତ୍ତ୍ୱ ମହମ ଜାନେ, ଏହି ବୃନ୍ଦା ବ୍ରଜେଶ ତନୟ କୃଷ୍ଣ ଆଗଠାରୁ ଆଉ ଯେଉଁ ଉନ୍ନତ ତତ୍ତ୍ୱ ଆମେ ଜାଣିନାହୁଁ, ଏ ଭାବ ତେଣୁ ଆମେ ତ ବହୁତ କଥା ରହିଛି, ଭଗବାନ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି, କାହିଁକି ଏଭଳି କହିଲେ ଦଶମ ସ୍କନ୍ଧ ପ୍ରତିଶତରେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି ଭଗବାନ, ଯେ ସମୟ ହେଇଯାଇଛି ତେଣୁ ଯାହା ହଉ କେଉଁ କେତେ ସୁବିଧା ଆମେ କହିବା, ତେଣୁ ଆମ କଥାକୁ ଦୃଷ୍ଟାନ୍ତ ପୂର୍ବରୁ ପଚାରିବା ତା'ର କିଛି ସନ୍ଦେହ ଅଛି ବା ପ୍ରଶ୍ନ ଅଛି ବା କିଛି ଅକ୍ରୁର ବିଷ୍ଣୁ ଲୋକ ଦର୍ଶନ ବି କହେ, ଅକ୍ରୁରଙ୍କ ବିଷ୍ଣୁ ଲୋକ ଦର୍ଶନ ଦର୍ଶନ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଗୀତାୟ ଗୋଚରାନନ୍ଦେ
ଜୟ ଶ୍ରୀ ଗୋପାଳ ଆପ୍ରୁଡ଼ା।